ज्ञानम जगत अन्यथा ಈಜಸ್ಸು ದಾಸರು ಇಡೀ ಅರ್ಜುನ ಯೋಚಿ ಜ್ಞಾನ ಆಟಲು ಅವದಾಸರು ಇದೇ ಯೋಚಿಸುವ ಜ್ಞಾನ ತೇನು ಸೆ ಜ್ಞಾನ ಅಡಿಸಿದ ಭಗವಾನ್ ಪ್ರದಾನ ಕೋಶಿ ಕಥಾ କହୁଛନ୍ତି ସେତେବେଳେ ସେ କି କଥାଟି କହିଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନ ଏ ଯେ ଭୌତିକ ଜଗତରେ ସୃଷ୍ଟିକର୍ତ୍ତା ସେଇ ଜ୍ଞାନ ଆମକୁ ପ୍ରଦାନ କରୁଛନ୍ତି ଭୌତିକ ଜଗତ କହିଲେ ଇଏ ହେଉଛି ଜଣେ ପ୍ରକୃତ ଜ୍ଞାନୀ ସେମାନେ ଜାଣନ୍ତି ଏଠି ଏଇ ଚାରୋଟି ଜିନିଷ ରହିଛି ଅଶାଶ୍ୱତମ ଆଉ ଗୋଟେ ସ୍ଥାନରେ ମଧ୍ୟ କହିଛନ୍ତି ଅଷ୍ଟମ ଅଧ୍ୟାୟରେ କହିଛନ୍ତି ଦୁଃଖାଳୟ ଅଶାଶ୍ୱତମ ଜଣେ ଯଦି କହିବେ ଠିକ ଅଛି ମୁଁ ଦୁଃଖରେ ରହିବି କିଛି ଅସୁବିଧା ନାହିଁ କିନ୍ତୁ ସେ ମଧ୍ୟ ରହିପାରିବେ ନାହିଁ ଅଶାଶ୍ୱତମ ଏ ଭୌତିକ ଜଗତ ସୃଷ୍ଟି ହେବ କିଛି କାଳ ରହିବ ଅନ୍ତିମରେ ଧ୍ୱଂସ ହେବ ତେଣୁ ଏଇ ଯେଉଁ ଜନ୍ମ ମୃତ୍ୟୁ ଲାଗି ରହିଛି ଇଏ ହେଉଛି ଭୌତିକ କିନ୍ତୁ ଆଠାରୁ ଆଉ ଗୋଟେ ଉନ୍ନତ ଜ୍ଞାନ ଅଛି ସେ ହେଉଛି ଆମର ମୃତ୍ୟୁ ନାହିଁ କି ଜନ୍ମ ନାହିଁ ତେଣୁ ଦୁଇଟି କଥା ଭଗବାନ କହିଛନ୍ତି ତେର ଅଧ୍ୟାୟରେ ଯେତେବେଳେ ଭଗବାନ ଜ୍ଞାନ ବିଷୟରେ କହୁଛନ୍ତି ସେତେବେଳେ କହୁଛନ୍ତି ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦଶାନ ଦର୍ଶନ ଜନ୍ମ ମୃତ୍ୟୁ କଥା କହୁଛନ୍ତି କିନ୍ତୁ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଆତ୍ମା ସମ୍ବନ୍ଧ କଥା କହୁଛନ୍ତି ସେତେବେଳେ କହୁଛନ୍ତି ତାଙ୍କର ମୃତ୍ୟୁ ନାହିଁ କି ଜନ୍ମ ନାହିଁ କଦାଚିତ ନାୟଂ ଭୂତ୍ୱାନ ଭୂୟ ଅଜୋ ନିତ୍ୟ ଶାଶ୍ୱତ ପୁରାଣ ଶରୀରେ ଆମେ ଭକ୍ତି ଶାସ୍ତ୍ରୀ ପାଠ ପଢୁଛୁ ବର୍ତ୍ତମାନ ଯୋଉ ପଢିକି ଆସିଛନ୍ତି ଆମେ ପଢୁଛୁ ତେଣୁ ଇଏ ଦୁଇଟି ବସ୍ତୁ ରହିଛି ଗୋଟେ ହେଉଛି ଭୌତିକ ଗୋଟେ ହେଉଛି ଭୌତିକ ବସ୍ତୁର ଉର୍ଦ୍ଧରେ ଏଇ ଜ୍ଞାନ ଯଦି ଆମେ ପ୍ରାପ୍ତ ହେଇଯିବା ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହେଇଯିବା ତେଣୁ ଭଗବାନ ଯେତେବେଳେ ନିଜ ବିଷୟରେ କହୁଛନ୍ତି ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହୁନାହାନ୍ତି ଯେ ମୋର ଜନ୍ମ ମୃତ୍ୟୁ ବିଷୟରେ ଯଦି ଜାଣିବ ସେ ଜୀବନରେ ସିଦ୍ଧି ଲାଭ କରିବ ସେ କହୁଛନ୍ତି ଜନ୍ମ କର୍ମ ତମେ ଦିବ୍ୟ ଏବଂ ଯୋଉ ବ୍ୟକ୍ତି ତତ୍ତ୍ୱ ତକ୍ତା ଦେହ ପୁନର୍ଜନ୍ମ ନୈତି ମାନନ୍ତି ସ୍ୱର୍ଗୁଣ ଏଇ ବିଶେଷ ଭାବରେ ଆମେ ଯେତେବେଳେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ସେଇ ସୁଯୋଗ ଆମକୁ ଭଗବାନ ପ୍ରଦାନ କରିଛନ୍ତି ଏଇ ଜନ୍ମରେ ଆମେ ଏଇ କଥା ଏଇ ଜ୍ଞାନଟି ପ୍ରାପ୍ତ ହେଇପାରିବା ଯେ ଆମର ଏଇ ଶରୀରର ଏଇ ଜନ୍ମ ଅଛି ଏବଂ ମୃତ୍ୟୁ ଅଛି ଶରୀର ଅଛି ଆମର ନାହିଁ ଆମେ ଶରୀରଠାରୁ ଭିନ୍ନ ତେଣୁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି ସେତେବେଳେ ଦ୍ୱିତୀୟ ଅଧ୍ୟାୟ ତେର ଶ୍ଳୋକ ଏଠି କୁହାଉଛି ଦେହିନସ୍ମିନ୍ ଯଥା ଦେହେ କୌମାରଂ ଯୌବନଂ ଜରା ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତ୍ରଣ ନିୟତି ଏ ଦେହର ଜନ୍ମ ମୃତ୍ୟୁ ରହିଛି ଏ ଜନ୍ମ ହେଉଛି ଶିଶୁ ଅବସ୍ଥାରୁ କ'ଣ ଯୁବକ ଅବସ୍ଥାକୁ ଯାଉଛି ଯୁବକ ଅବସ୍ଥାରୁ ବୃଦ୍ଧ ଅବସ୍ଥା ପ୍ରାପ୍ତ ହେଉଛି ସେହିଭଳି ଭାବରେ ଏ ଶରୀରର ପରିବର୍ତ୍ତନରେ ତାର ପରିବର୍ତ୍ତନ ହେଉନାହିଁ ତେଣୁ ସେ ଜାଣିଛି ମୁଁ ସେଇ ମୁଁ ଯେଉଁ ଛୋଟ ଶରୀରରେ ଥିଲି ସେଇ ମୁଁ ବର୍ତ୍ତମାନ ଯୁବକ ଶରୀରରେ ରହିଛି ସେଇ ମୁଁ ବର୍ତ୍ତମାନ ବୃଦ୍ଧ ଶରୀରରେ ରହିଛି ତେଣୁ ଏଇ ଜ୍ଞାନ ଯିଏ ପ୍ରାପ୍ତ ହୁଅନ୍ତି ସେ ଯେତେବେଳେ ଶରୀର ତ୍ୟାଗ କରନ୍ତି ସେ ମୋହଗ୍ରସ୍ତ ହୁଅନ୍ତି ନାହିଁ ତଥା ଦେହାନ୍ତର ପ୍ରାପ୍ତି ଧୀର ସ୍ତରଣ ନିହତି ସେ ମୟ ହୁଅନ୍ତି ନାହିଁ ବିଚଳିତ ହୁଅନ୍ତି ନାହିଁ ବରଂ ସେ ଆନନ୍ଦିତ ହୁଅନ୍ତି କିଭଳି ଆନନ୍ଦିତ ହୁଅନ୍ତି ନା ବାଂଶାସି ଜୀର୍ଣ୍ଣାନି ଯଥା ବିହାୟ ଯେଭଳି ଆମର ବସ୍ତ୍ର ରହିଛି ବସ୍ତ୍ରଟି ଯଦି ପୁରୁଣା ହେଇଗଲା ଜୀର୍ଣ୍ଣାନି ବାଂଶାସି ବସ୍ତ୍ର ଯଦି ଜୀର୍ଣ୍ଣ ହେଇଗଲା ପୁରୁଣା ହେଇଗଲା ଆମେ ତାକୁ କାନ୍ଦୁନେ ତା ପାଇଁ ଏ ବସ୍ତ୍ରଟି ଜୀର୍ଣ୍ଣ ହେଇଗଲା ତେଣୁ କାନ୍ଦିବା ନାହିଁ ବରଂ ଯଦି ଗୋଟେ ନୂଆ ବସ୍ତ୍ର ମିଳିଲା ସେ ଆନନ୍ଦିତ ହୁଏ ବାଂଶାସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୁଣାନ୍ତି ନରୁପରାଣି ଅପରାଣୀ ନବାନୀ ଶରୀରକୁ ଜଣେ ଗ୍ରହଣ କରନ୍ତି ଆଉ ଗୋଟେ ନୂତନ ଶରୀର ସେ ଗ୍ରହଣ କରନ୍ତି ତେଣୁ ଯେଉଁମାନେ ପ୍ରକୃତରେ ଆତ୍ମବିତ୍ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୁଅନ୍ତି ସେମାନେ ତଥା ଶରୀରାଣୀ ବିହାୟ ଦିନାନି ଅନ୍ୟାନି ସଂଜାତି ନବାନୀ ଦେହ ତେଣୁ ସେ ଜାଣନ୍ତି ସେ ଆଉ ଗୋଟେ ଶରୀର ପ୍ରାପ୍ତ ହେବେ ତେଣୁ ଏଇ ଶରୀର ଏବଂ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ప్రాప్త భగవై భగవాన్ మనసు శరీరం ప్రదాన కృష్ణ. కారణ అనేక ప్రకార శరీర ఆమె ప్రాప్త అవుతాయి. 80 లక్ష శరీర ప్రాప్త కలా పరే జన మనుష్య జన్మ ప్రాప్త అవుతుంది. ఈ మనుష్య శరీరటి బహు గుర్తుపూర్ణ శరీర. కారణ ఈ శరీరే భగవాన్ అంటే ఉన్నత చేతన ప్రదాన కృష్ణ. ఏ చేతనరే ଆମେ ଏଇସବୁ ଚିନ୍ତା କରିପାରିବା, ବ୍ରହ୍ମ ଜିଜ୍ଞାସ କରିପାରିବା। ତେଣୁ ଜଣେ ଯେତେବେଳେ ଏଇ ମନୁଷ୍ୟ ଶରୀର ପ୍ରାପ୍ତ ହେଉଛି, ଯଦି ଏ ଜିଜ୍ଞାସ ନ କରି ଶରୀର ତ୍ୟାଗ କରିଦେଉଛି, ତାହେଲେ ତାକୁ କୃପଣ ବ୍ୟକ୍ତି ବୋଲି କୁହାଯାଉଛି। ତାର ଜୀବନ ବୃଥା ହେଇଗଲା। ଆମେ ପାଠ କଲେ, ସାନ୍ତ ପାଠ କଲେ ହରି ହରି ବିଫଲେ ଜନ୍ମ ଗୁଆଇନ ମନୁଷ୍ୟ ଜନ୍ମ ପାଇବା राधा कृष्ण नाम दिया जानिया सुनिया विश्व पाए। एवं भागवत में मध्य एकादश स्कंद 20 अध्याय रे भगवान श्री हरि कथा कैसे बुद्ध होती जो ज्ञान भगवान अर्जुन को देखले भगवत गीता रे ताटर बुद्ध ज्ञान प्रदान कर संधि भागवत में रे बुद्ध को एकादश स्कंद 20 अध्याय रे भगवान को सिद्ध बुद्ध मनुष्य जन्म प्रदान करी हृदय माध्यम सुलभम सुदुर्लभम प्लवम सुकल्पम गुरुकर्ण धारम मयानुकूल नवसोतरित कुमार भवाते न तरित आत्मा। मनुष्य जन्म देली मनुष्य जन्म जने 80 लक्ष जन्म पार होगा पर से मनुष्य जन्म प्राप्त होती। तेणु बहु जन्म पर मनुष्य जन्म पाऊ लब्धा सुदुर्लभम। ତେଣୁ ଏଇ ଯେଉଁ ମନୁଷ୍ୟ ଜନ୍ମରେ ପ୍ରାପ୍ତ ହେଉଛି, ମନୁଷ୍ୟ ଶରୀର ପ୍ରାପ୍ତ ହେଉଛି, ଗୋଟେ ଉନ୍ନତ ଚେତନା ପ୍ରାପ୍ତ ହେଉଛି, ଏଇ ମନୁଷ୍ୟ ଶରୀରରେ ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରଣ। କାହିଁକି ଏ ମନୁଷ୍ୟ ଶରୀର ଗୋଟେ ଗୁରୁତ୍ୱପୂର୍ଣ୍ଣ ନା ଏ ଗୋଟେ ପ୍ରବମ ସୁକଳ୍ପମ ଗୋଟେ ଉନ୍ନତ ନୌକା ଆମେ ପ୍ରାପ୍ତ ହେଇଛେ ବ୍ୟବସାୟ ସ୍ଥାନ ହେବା ପାଇଁ। ତେଣୁ ଏଇ ଶରୀର ରୂପକ ନୌକାରେ ଆମେ ଯଦି ଗୁରୁକର୍ଣ୍ଣ ଧାର ତେଣୁ ଉପଯୁକ୍ତ ଗୁରୁଙ୍କୁ ଆମର କର୍ଣ୍ଣଧାର ହିସାବରେ ନାବିକ ହିସାବରେ ସ୍ଥାପନ କରିବା ଏବଂ ମୟାନୁକୂଳେ ନବ ଭଗବାନ ଏ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ଏ ଜ୍ଞାନ ପଶୁପକ୍ଷୀମାନଙ୍କ ପାଇଁ ପ୍ରଦାନ କରାଯାଇନାହିଁ, ଏ ଜ୍ଞାନ ମନୁଷ୍ୟମାନଙ୍କ ପାଇଁ ପ୍ରଦାନ କରାଯାଇଛି। ବ୍ୟାସଦେବ ଆସି ସବୁ ଲିପିବଦ୍ଧ କଲେ, ତା ପୂର୍ବରୁ କେବଳ ଶୁଣିକିରି ମନରେ ପୁତ୍ରରେ ଶ୍ରୁତି ହିସାବରେ କୁହାଯାଉଥିଲା ବେଦକୁ। ତେଣୁ ଏଇ ଯେଉଁ ଜ୍ଞାନ ସବୁ ପ୍ରଦାନ କରାଯାଇଛି ଶାସ୍ତ୍ରରେ ଭଗବାନ ଜ୍ଞାନ ପ୍ରଦାନ କରିଛନ୍ତି। ଭଗବାନଙ୍କଠୁ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ପରମ୍ପରାରେ ସେମାନେ ମଧ୍ୟ ଜ୍ଞାନ ପ୍ରଦାନ କରୁଛନ୍ତି। ଏହିଭଳି ଭାବରେ ବିଭିନ୍ନ ପରମ୍ପରା ଆସିଛି। ଅଥା କଳ ଭବିଷ୍ୟତ ଚତୁଆର ସମ୍ପ୍ରଦାୟନ କଳିଯୁଗରେ ବିଶେଷ ଭାବରେ 4ଟି ସମ୍ପ୍ରଦାୟ ରହିଛନ୍ତି ଯିଏ ଏଇ ଜ୍ଞାନକୁ ପ୍ରଦାନ କରୁଛନ୍ତି। ତେଣୁ ଏଇ ଜ୍ଞାନ ଗୋଟେ ଅନୁକୂଳ ବାୟୁ ଭଳି ଆମର ଶରୀର ଗୋଟେ ନୌକା ଭଳି ଏବଂ ଭଗବାନଙ୍କର ଯେଉଁ ଜ୍ଞାନ ଶାସ୍ତ୍ର ଜ୍ଞାନ ସବୁ ରହିଛି ଏ ଗୋଟେ ଅନୁକୂଳ ବାୟୁ ଭଳି। ତେଣୁ ଏସବୁର ସୁଯୋଗ ଯେଉଁମାନେ ଗ୍ରହଣ ନ କରି ଶରୀର ତ୍ୟାଗ କରିଦେଲେ ସ ଆତ୍ମହା ଭଗବାନ କହୁଛନ୍ତି ସେ ନିଜେ ନିଜର ଆତ୍ମହତ୍ୟା କରି ଯାହାକି ଆମର ବୈଷ୍ଣବ ଠାକୁର କହିଲେ ଜ୍ଞାନିଆ ଶୁନିଆ ବିଷ ଖାଇନି। ଆଉ ଜଣେ ଆଚାର୍ଯ୍ୟ କହୁଛନ୍ତି ଟୀକାରେ ଯେ ଭଗବାନ ବହୁତ ମନ ଦୁଃଖରେ ଏ କଥା କହୁଛନ୍ତି। ଅର୍ଜୁନକୁ ମଧ୍ୟ ସେଇ କଥା କହିଥିଲେ, ଅର୍ଜୁନକୁ ମଧ୍ୟ ବହୁତ ମନ ଦୁଃଖରେ କହିଥିଲେ ମନୁଷ୍ୟାଣ ସହ ଶ୍ରେଷୁ କଶ୍ଚିତ ଜଗତ ସିଦ୍ଧ ହେ ଯଥତାମ ବି ସିଦ୍ଧାନାମ କଶ୍ଚିତ ନାମ ବ୍ୟତୀତ ମନୁଷ୍ୟ ଜନ୍ମ ପ୍ରଦାନ ଭଗବାନ ଦେଇଛନ୍ତି ମାନେ ଆମେ ଭଗବାନଙ୍କୁ ଜାଣିବା କଥା। କିନ୍ତୁ ଖୁବ୍ କ୍ୱଚିତ ଲୋକ ତାକୁ ତତ୍ତ୍ୱରେ ଜାଣୁଛନ୍ତି। ଏ କଥା ଭଗବତ ଗୀତାରେ ମନ ଦୁଃଖରେ କହିଥିଲେ ଏବଂ ଭାଗବତ ମଧ୍ୟ ସେହିଭଳି ଭାବରେ ମନ ଦୁଃଖରେ ଉଦ୍ଧବ କହୁଛନ୍ତି। କିଭଳି ମନ ଦୁଃଖ ତାଙ୍କର ହେଉଛି ନା ଯେଭଳି ଗୋଟେ ଅତ୍ୟନ୍ତ ଧନୀ ବ୍ୟକ୍ତି ଗୋଟେ ସ୍ପର୍ଶ ଆଣି ଜଣେ ଅତ୍ୟନ୍ତ ଦରିଦ୍ର ବ୍ୟକ୍ତି ପ୍ରଦାନ କରୁଛନ୍ତି, ସେ ଦରିଦ୍ର ବ୍ୟକ୍ତିଟି ସେ ସ୍ପର୍ଶମଣିର ମହିମାକୁ ନ ଜାଣି ତାର ମୂଲ୍ୟକୁ ନ ଜାଣି ତାକୁ ପିଙ୍ଗି ଦେଉଛନ୍ତି। ତାଦ୍ୱାରା ଯିଏ ପ୍ରସନ୍ନ ପ୍ରଦାନ କରୁଛନ୍ତି ତାଙ୍କର ଯେଭଳି ଭାବରେ ମନ ଦୁଃଖ ହବ ସେ ତେଣୁ ଆମେ ମଂସଧନ ପ୍ରାପ୍ତ ହେଉଛୁ ମାନେ ଇଏ ହେଉଛି ଆମର କର୍ତ୍ତବ୍ୟ ସେଇଟା ଭାଗବତ ଆରମ୍ଭରେ ସେଇ କଥା ପରୀକ୍ଷିତ ମହାରାଜ ପଚାରିଥିଲେ। ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହେଲେ ଆଉ ମାତ୍ର 7 ଦିନ ରହିଛି ତାଙ୍କର ଆୟୁଷ ସେ ଖବର ପାଇଲେ, ତେଣୁ ସେଇ ପ୍ରଶ୍ନଟି ପଚାରିଲେ। ଅତ ପୃଚ୍ଛାମି ସଂଶୋଧିନ ଯୋଗିନାମ ପରମ ଗୁରୁ ପୁରୁଷ ସେ ଇଏ ତତ୍କାର୍ଯ୍ୟ ପ୍ରିୟ ମାନସ ସର୍ବଥା ସୁଖଦେବ ଗୋସ୍ୱାମୀଙ୍କୁ ସେ ପ୍ରଶ୍ନ ପଚାରିଲେ, ଆମେ ଜୀବନରେ କେମିତି ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା। ଏବଂ ଏ କଥା ଯେ ପଚାରୁଛନ୍ତି ପରୀକ୍ଷିତ ମହାରାଜ ବହୁତ ମନ ଦୁଃଖରେ କଥା କହୁଛନ୍ତି ଯେ ମୋର ମାତ୍ର 7 ଦିନ ଆୟୁଷ ଅଛି, ମୁଁ କଣ କରିପାରିବି 7 ଦିନ ଆୟୁଷରେ, ମନରେ ଏଇ ଚିନ୍ତା ରହୁଛି। କିନ୍ତୁ ସୁଖଦେବ ଗୋସ୍ୱାମୀ ତାଙ୍କର ମନର ଭାବନା ଜାଣି କହୁଛନ୍ତି ପରୀକ୍ଷିତ, ତେଣୁ କାହିଁକି ଚିନ୍ତିତ ହଉଛ? ପଟ୍ଟାମ ନାମ ରାଜସ୍ୟ ଜ୍ଞାନ୍ତ ଇୟତାମ ଆୟୁଷ। ଜଣେ ରାଜା ଥିଲେ ଯାହାଙ୍କର ନାମ ହଉଛି ପଟ୍ଟାମ ମହାରାଜ, ଯିଏକି ସୂର୍ଯ୍ୟ ବଂଶରେ ଭଗବାନ ରାମଚନ୍ଦ୍ରଙ୍କର ପୂର୍ବ ବଂଶଧର ଥିଲେ। ସେ ଏତେ ଶକ୍ତିଶାଳୀ ଥିଲେ ଯେ ସେ ମନୁଷ୍ୟ ସମାନ ମନୁଷ୍ୟ ଲୋକରୁ ଦେବଲୋକକୁ ଯାଇ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ଏବଂ ଯେତେବେଳେ ଅସୁରମାନଙ୍କୁ ପରାସ୍ତ କରିସାରିଲା ପରେ ଦେବତାମାନେ ପଟ୍ଟାମ ମହାରାଜଙ୍କୁ ପଚାରିଲେ, ମହାରାଜ ଆପଣ ଆମକୁ ଆମର ଏତେ ସେବା କଲେ, ଆ ପ୍ରତିବଦଳରେ ଆମେ କ'ଣ ଆପଣଙ୍କୁ ପ୍ରଦାନ କରିବୁ? ଦେବଲୋକକୁ ଯିବା ପାଇଁ କେତେ ପ୍ରକାର ବ୍ୟବସ୍ଥା କରାଯାଇଛି ବେଦରେ, କର୍ମକାଣ୍ଡ ଧାରା ସବୁ ରହିଛି। ଛୋଟଟା ଅଂଶ ବିଭାଗରେ ଯେଉଁମାନେ ବେଦକୁ ଗ୍ରହଣ କରନ୍ତି ସେମାନେ ଏହି କର୍ମକାଣ୍ଡ ଧାରା ପ୍ରତି ଆକୃଷ୍ଟ ହୋଇଥାନ୍ତି, କିନ୍ତୁ ସେଇ ସ୍ୱର୍ଗକୁ ଯାଇ ମଧ୍ୟ ପଟ୍ଟାମ ମହାରାଜ ସେ ପଚାରିଲେ, ମୋର କେତେ ଆୟୁଷ ଅଛି, ମୋର କେତେ ଆୟୁଷ ଅଛି, ତାପରେ ମୁଁ ବର କଥା ଚିନ୍ତା କରିବି। ତେଣୁ ଦେବତାମାନେ କହିକିରି କହିଲେ, ମାତ୍ର ଗୋଟିଏ ମୁହୂର୍ତ୍ତ ଅଛି ତୁମର ଆୟୁଷ, ଗୋଟିଏ ମୁହୂର୍ତ୍ତ ଆୟୁଷ ଅଛି। ତେଣୁ ପଟ୍ଟାମ ମହାରାଜ କହିଲେ, ମୋତେ ଗୋଟିଏ ଦ୍ରୁତଗାମୀ ଯାନ ଦିଅନ୍ତୁ, ଯେଉଁ ଯାନ ସାହାଯ୍ୟରେ ସ୍ୱର୍ଗ ଲୋକରୁ ସେ ଆସିବେ ପୃଥିବୀ ପୃଷ୍ଠକୁ, ଏବଂ ପୃଥିବୀ ପୃଷ୍ଠରେ ସେ ଆସି ସେଇ ଗୋଟିଏ ମୁହୂର୍ତ୍ତରେ ଭଗବାନର ଧ୍ୟାନ କରି ଭଗବାନଙ୍କୁ ପ୍ରାପ୍ତ ହେଲେ। ତେଣୁ ଏକଥା କୁହେ, ଇଏ ହେଉଛି ଆମର ସ୍ପିରିଚୁଆଲ ଗିନିଜ୍ ବୁକ୍ ଅଫ୍ ରେକର୍ଡ। ଆମର ପୃଥିବୀରେ ଯିଏ ବିଭିନ୍ନ ପ୍ରକାର ବହୁତ ଅଦ୍ଭୁତ କାର୍ଯ୍ୟ କରିଛନ୍ତି ତାଙ୍କର ସବୁ ନାମ ସବୁ ରହିଛି ଗିନିଜ୍ ବୁକ୍ ଅଫ୍ ରେକର୍ଡ ରହିଛି। ଟପର ସବୁ ସେଇଭଳି ଭାବରେ ଆମର ସ୍ପିରିଚୁଆଲ ଜିନିଷ ବୁକ୍ ଅଫ୍ ରେକର୍ଡରେ ଇଏ ହେଉଛି ଗୋଟେ ଟପରଙ୍କର କଥା ପଟ୍ଟନାୟକ ମହାରାଜ ଟପରଙ୍କର କଥା ସୁଖଦେବ ଗୋସ୍ୱାମୀ କହୁଛନ୍ତି। ପରୀକ୍ଷିତ କହିଲେ, ଏ ଖଟୁଆଙ୍କ ଜଣେ ରାଜା ଥିଲେ, ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ସେଇ ଗୋଟିଏ ମୁହୂର୍ତ୍ତ ଆୟୁଷ ସେ ଭଗବାନ ପ୍ରାପ୍ତ ହେଲେ। ତଥାପି ତହି କୌରବ୍ୟ ସପ୍ତାହ ଜୀବିତାବଧି ଉପକଳ୍ପେ ତତ୍ସର୍ବମ୍ ତାବଜ ସାମ୍ପ୍ରାୟିକ। ତାଙ୍କର ଗୋଟିଏ ମୁହୂର୍ତ୍ତ ଆୟୁଷ ଥିଲା, ସେ ଭଗବାନ ପ୍ରାପ୍ତ ହେଇଗଲେ, ତମର ତ ଗୋଟିଏ ସପ୍ତାହ ରହିଛି, ତେଣୁ ସେସବୁ କାର୍ଯ୍ୟ କର, ଗୋଟିଏ ସପ୍ତାହରେ ତମେ ଭଗବାନ ପ୍ରାପ୍ତ ହେଇଯିବ। ତେଣୁ ଗୋଟେ ସପ୍ତାହ ଭିତରେ କ'ଣ କରାଯିବ? ଏଇ ଭଗବାନଙ୍କର କଥା ଭାଗବତ କଥା ଶ୍ରବଣ କର। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସ୍ମର୍ତ୍ତବ୍ୟ ସେଇ ପ୍ରଶ୍ନ ପଚାରିଥିଲେ, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଥିଲେ ଯେ ମୋର କ'ଣ କର୍ତ୍ତବ୍ୟ? ନା ଇଏ ହେଉଛି କର୍ତ୍ତବ୍ୟ। ତସ୍ମାତ୍ ଏସବୁ ବୁଝେଇ ସାରିଲା ପରେ ଲୋକମାନେ ସାଧାରଣତଃ ଏ କଥା ଜାଣନ୍ତି ନାହିଁ, ସେମାନେ ଏଇଭଳି ଭାବରେ ଜୀବନ ବିତେଇ ଦିଅନ୍ତି, ନଷ୍ଟ କରିଦିଅନ୍ତି। ନିଦ୍ରା ହେଉଛି ନକ୍ତନ ବ୍ୟବହାର ଚଭାବୟ ଦିବାଚାର୍ତ୍ତେ ହେ ରାଜନ କୁଟୁମ୍ବ ଭରଣହୀନ ବା ନିଦ୍ରାରେ ରାତ୍ରି କଟିଯାଉଛି ବା ସ୍ତ୍ରୀ ସଙ୍ଗରେ କଟିଯାଉଛି, ସକାଳରେ କେମିତି ଧନ ଉତ୍ପନ୍ନ ଉତ୍ପାଦନ କରିବା, ଧନ ରୋଜଗାର କରିବା, ସେଇଥିରେ ସମୟ ବିତିଯାଉଛି। ଆମର ସେ ସବୁ ଗୌରବତୀ ସେ ମହାରାଜ କହନ୍ତି, ମନି 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 ସ୍ୱିଟର ଦେନ୍ ମନି ରାଇଟର ଦେନ୍ ସନ୍ସାଇନ୍। ତେଣୁ ଶକଡ଼ା ଅନୁସନ୍ଧାନ ଲୋକ ଏଇଭଳି ଭାବରେ ଜୀବନ କଟେଇ ଦେଉଛନ୍ତି। ସୁଖଦେବ ଗୋସ୍ୱାମୀ ମଧ୍ୟ ସେଇମାନଙ୍କ କଥା ପ୍ରଥମେ ବର୍ଣ୍ଣନା କଲେ। ତେଣୁ ମନୁଷ୍ୟର କର୍ତ୍ତବ୍ୟ ହେଉଛି ତସ୍ମାତ୍ ଭାରତ ସର୍ବାତ୍ମା ଏ ଭାରତ ବଂଶ ଭାରତ ଏପରିକି ଆମର ପାତ୍ର ହଉଛି ସର୍ବାତ୍ମା, ଯିଏକି ସମସ୍ତଙ୍କ ହୃଦୟରେ ଅଛନ୍ତି, ଆପଣଙ୍କ ହୃଦୟରେ ଅଛନ୍ତି, ମୋ ହୃଦୟରେ ଅଛନ୍ତି, ସମସ୍ତଙ୍କ ହୃଦୟରେ ଅଛନ୍ତି, ସେ ହେଉଛନ୍ତି ସର୍ବାତ୍ମା, ପରମାତ୍ମାର ପରି ସବୁଠାରେ ଅଛନ୍ତି ଏବଂ ସେ ହେଉଛନ୍ତି ଭଗବାନ। ସମସ୍ତ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଷଡ ଐଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ଏତେ ଐଶ୍ୱର୍ଯ୍ୟ ରହିଛି, ତାକୁ ଛଅଟି ଭାଗରେ ବିଭକ୍ତ କରାଯାଉ, ଛଅଟି ଐଶ୍ୱର୍ଯ୍ୟ ରହିଛି, ଗୋଟେ ଯେତେ ଧନ ସମ୍ପତ୍ତି ରହିଛି, ଐଶ୍ୱର୍ଯ୍ୟ ସେ ସମ୍ପ୍ରଶ ବୀର୍ଯ୍ୟ, ଏତେ ଶକ୍ତି ରହିଛି, ଏତେ ଯଶ ରହିଛି, ଏତେ ସୌନ୍ଦର୍ଯ୍ୟ ରହିଛି, ଏତେ ଜ୍ଞାନ ରହିଛି, ଏତେ ବୈରାଗ ରହିଛି, ଏ ଛଅଟି ଐଶ୍ୱର୍ଯ୍ୟ, ଏ ସମସ୍ତ ଐଶ୍ୱର୍ଯ୍ୟ ଯେ ପରିପୂର୍ଣ୍ଣ, ସେ ହେଉଛନ୍ତି ଭଗବାନ। ପରାଶ୍ରମଣୀତା ଭଗବାନଙ୍କର ସଂଜ୍ଞାରେ କଥା କହୁଛନ୍ତି, ତେଣୁ ସେ ଭଗବାନ ଯେ ସମସ୍ତଙ୍କର ଆତ୍ମା, ସର୍ବାତ୍ମା ଭଗବାନ, ଯିଏକି ହରି, ଭଗବାନଙ୍କର ଗୋଟିଏ ନାମ ହରି, କାହିଁକି ନା ହରିର ଅନେକ ଅର୍ଥ ରହିଛି, କିନ୍ତୁ ମୁଖ୍ୟ ହେଉଛି ଦୁଇଟି ନାମ, ମୁଖ୍ୟ ହେଉଛି ଦୁଇଟି ଅର୍ଥ, ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ସବୁକିଛି ଅମଙ୍ଗଳ ସେ ହରଣ କରିନିଅନ୍ତି ଭଗବାନ, ସେଥିପାଇଁ ତାଙ୍କର ନାମ ହେଉଛି ହରି, ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କର ମନକୁ ସେ ହରଣ କରନ୍ତି ହରି, ଏବଂ ସେ ହେଉଛନ୍ତି ସମସ୍ତ ସବୁକିଛିର ନିୟନ୍ତ୍ରଣକାରୀ ଈଶ୍ୱର। ତାଙ୍କ ବିଷୟରେ ଶ୍ରବଣ କରିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଆଜି ଏଇ ସେବତୀ ଗିରିଜାଚାର୍ଯ୍ୟଙ୍କର ଆତ୍ମା ସର୍ବତୀ ଉଦ୍ଦେଶ୍ୟରେ ଆମେ ସେଇ ଭଗବାନଙ୍କର ନାମ କଥା ଶ୍ରବଣ କଲେ, ତାଙ୍କ ନାମ କୀର୍ତ୍ତନ କଲେ, ତାଙ୍କ ସ୍ମରଣ କଲେ, ତାଦ୍ୱାରା ହିଁ ସାମ୍ପ୍ରଦାୟିକ ଏ କଥା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଥିଲେ, ଉପକଳ୍ପେ ତତ୍ ସର୍ବମ୍ ତାବତ୍ ଯତ୍ ସାମ୍ପ୍ରଦାୟିକ। ସାମ୍ପ୍ରଦାୟିକ ଅର୍ଥ ହେଉଛି ଯିଏ ଶରୀର ତ୍ୟାଗ କରୁଛନ୍ତି ତାଙ୍କ ବିଷୟରେ, ତେଣୁ ଆମେ ଏବେ ମଧ୍ୟ ଦିନେ ଶରୀର ତ୍ୟାଗ କରିବା, ଆମେ ମଧ୍ୟ ଏଇ ଶରୀର ତ୍ୟାଗ କଲା ପରେ ଆଉ ଗୋଟେ ସ୍ତରକୁ ଯିବା, ସାମ୍ପ୍ରଦାୟିକ ସ୍ତରକୁ ଯିବା, ଏବଂ ଯେଉଁମାନେ ମଧ୍ୟ ଯାଇଛନ୍ତି ସାମ୍ପ୍ରଦାୟିକ ସ୍ତରକୁ, ଯେଉଁମାନେ ଯାଇଛନ୍ତି, ସମସ୍ତଙ୍କ ପାଇଁ ଇଏ ଏକମାତ୍ର କର୍ତ୍ତବ୍ୟ, ସେଇ ଭଗବାନଙ୍କର ନାମ ଶ୍ରବଣ କରିବା, ତାଙ୍କର କଥା କୀର୍ତ୍ତନ କରିବା, ଏବଂ ତାଙ୍କର କଥା ସ୍ତୋତ୍ର ଶ୍ରବଣ କରିବା, କୀର୍ତ୍ତନ କରିବା ଏବଂ ସ୍ମରଣ କରିବା। ତେଣୁ ଆମେ ଗୋଟେ ଥର ସ୍ୱର୍ଗତ ମାତାଜୀଙ୍କର ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଭଗବାନଙ୍କ ନାମ କୀର୍ତ୍ତନ କରି ଆମ କଥା ବିଶ୍ରାମ ଦେବା। ଏଇ ଯେଉଁ ଭଗବାନଙ୍କ ନାମ କୀର୍ତ୍ତନ, ଏଇ ଭାଗବତ ମଧ୍ୟରେ ଏଇ ନାମ କୀର୍ତ୍ତନ କଥା କୁହାଯାଇଛି, ଆମର କିଛି ଭୁଲ ଥାଇପାରେ, ତ୍ରୁଟି ଥାଇପାରେ, ଛିଦ୍ରମ ଦେଶ କାଳ ବସ୍ତୁତ ସର୍ବଂ କରୁଛି ନିଶ୍ଚିନ୍ଦ୍ରମ ଅନୁ ସଂକୀର୍ତ୍ତନ ତବ ଭାଗବତ ଅଷ୍ଟମ ସ୍କନ୍ଧରେ ଏ କଥା କହୁଛନ୍ତି ଶୁକ୍ରାଚାର୍ଯ୍ୟ। ବଳି ମହାରାଜ ଯେତେବେଳେ ବାମନ ଦେବ ଆସିଲେ, ବାମନ ଦେବଙ୍କର ପଟ୍ଟି ଅଛନ୍ତି, ତେଣୁ ବାମନ ଦେବ ଯେତେବେଳେ ଆସିଥିଲେ, ବଳି ମହାରାଜ ସ୍ୱର୍ଗକୁ ଅକ୍ତିଆର କରି ନେଇଥିଲେ, ତେଣୁ ଦେବତାମାନଙ୍କର ମା ଅଦିତି ସେ ସ୍ୱୟଂବ୍ରତ କରି 12 ଦିନରେ ଭଗବାନ ବାମନ ଦେବଙ୍କୁ ପ୍ରାପ୍ତ ହେଲେ। ତେଣୁ ସେଇ ବାମନ ଦେବ ଯେତେବେଳେ ଆସି ଏଇ ରୂପରେ ଆସିଥିଲେ, ଏଇ ଯେଉଁ ରୂପ ଆମେ ଦେଖୁଥିଲେ, ଏଇ ରୂପରେ ଆସି ଛୋଟ ପଟୁ ବାମନ ରୂପରେ ଆସି ବଳି ମହାରାଜ ପାଖରେ ଆବିର୍ଭୂତ ହେଇଥିଲେ, ଏବଂ ତାଙ୍କୁ ଛଳନା କରି 3 ପାଦ ଭୂମି ଛଳନା ମାଗିଥିଲେ, ନିଜର ପାଦକୁ ଦେଖେଇକିରି କହିଲେ, ପଦାମି ତ୍ରିଣୀ ଦତ୍ତାନି ସମିତାନି ପଦମ, ନିଜର ପାଦକୁ ଦେଖି ଛୋଟ ପାଦକୁ ଦେଖି କହିଲେ, ଏ ଦର୍ଜେନ୍ଦ୍ର ମୋର ବେଶୀ କିଛି ଦରକାର ନାହିଁ, ଏଇ ଛୋଟ ଛୋଟ ପାଦରେ ମୋର 3 ପାଦ ଭୂମି ଦରକାର। ଏକଥା ଶୁଣି ବଳି ମହାରାଜ ଆଶ୍ଚର୍ଯ୍ୟ ହେଇଯାଇଥିଲେ, କହିଲେ ଏତେ ତମର ଜ୍ଞାନ ଅଛି, କିନ୍ତୁ ତମେ ପ୍ରକୃତରେ ଛୋଟ ପିଲା, ନହେଲେ ଏତିକି ଅଳ୍ପ ଜାଗା ନେଇ କଣ କରିବ ଏତିକିରେ। ତେଣୁ ଏ କଥା ଭାଗବତ ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରୁ 23 ଅଧ୍ୟାୟ ଏ 9 ଅଧ୍ୟାୟରେ ଭଗବାନ ବାମନ ଦେବଙ୍କ ବିଷୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ବଳି ମହାରାଜଙ୍କର ଯେଉଁ ଯଜ୍ଞ ଚାଲିଥିଲା, 100ତମ ଯଜ୍ଞ, 100ତମ ଯଜ୍ଞ ପୂର୍ଣ୍ଣ ହେଇଥିଲେ, ସେ ଇନ୍ଦ୍ର ହେଇଥାନ୍ତେ, ସେଇ ଜାଗାରେ ଭଗବାନ ଜଣେ ବିଘ୍ନ ପ୍ରଦାନ କରିଥିଲେ। ଅନ୍ତିମରେ ତାଙ୍କୁ କହିଲେ ଶୁକ୍ରାଚାର୍ଯ୍ୟଙ୍କୁ ତମେ ବିଘ୍ନ ଦୂର କର। ଶୁକ୍ରାଚାର୍ଯ୍ୟ କହିଥିଲେ ସବୁ କଥାରେ କିଛି କିଛି ତ୍ରୁଟି ରହିଛି ବା ବିଘ୍ନ ରହିଛି। ଆମେ ଯେଉଁ ମନ୍ତ୍ର ଉଚ୍ଚାରଣ କରୁଛେ ସେଥିରେ ମଧ୍ୟ କିଛି ତ୍ରୁଟି ରହିଛି। ଆପଣମାନେ ଜାଣିଥିବେ ଯେତେବେଳେ ଇନ୍ଦ୍ର ଯୋଉ ରହିଛନ୍ତି ତଷ୍ଟାଙ୍କର ପୁତ୍ର ତାଙ୍କୁ ହତ୍ୟା କରିଦେଇଥିଲେ, ତାଙ୍କୁ ଗୁରୁ ରୂପରେ ବରଣ କରିଥିଲେ, ତାଙ୍କୁ ହତ୍ୟା କରିଦେଲେ ବିଶ୍ୱରୂପକୁ। ସେତେବେଳେ ତଷ୍ଟା ଗୋଟେ ଯଜ୍ଞ କରିଥିଲେ, ସେ ଯଜ୍ଞରେ ମନ୍ତ୍ର ଠିକ ଭାବରେ ଉଚ୍ଚାରଣ କରିବାରୁ ସେଥିରୁ ଯିଏ ବାହାରିଲେ ରୁଦ୍ରାସୁର, ସେ ଇନ୍ଦ୍ରଙ୍କୁ ହତ୍ୟା କରିବା ପରିବର୍ତ୍ତେ ଇନ୍ଦ୍ର ତାଙ୍କୁ ହତ୍ୟା କରିଥିଲେ। ଏ ମନ୍ତ୍ରର ତ୍ରୁଟି ରହିଛି, ମନ୍ତ୍ର ତନ୍ତ୍ର ମଧ୍ୟ ସେହିଭଳି ଭାବରେ କିଛି ତ୍ରୁଟି ରହିଛି। ଏବଂ ଦେଶ ଯେଉଁ ସ୍ଥାନ ସମୟ ଏବଂ ପାତ୍ର ଏଥିରେ ସବୁଥିରେ କିଛି କିଛି ତ୍ରୁଟି ରହିଛି। କିନ୍ତୁ ସର୍ବଂ କରୋତି ନିଶ୍ଚିଦ୍ରଂ ମନୁ ସଂକୀର୍ତ୍ତନ ତବ, ଶୁକ୍ରାଚାର୍ଯ୍ୟ ଏକଥା କହିଥିଲେ, ସବୁକିଛିର ତ୍ରୁଟିକୁ ଦୂର କରିବ ଏ ଭଗବାନଙ୍କର ନାମ। ତେଣୁ ଆମର ଆଜି ଯେଉଁ ଏଇ ସବୁ କାର୍ଯ୍ୟକ୍ରମ ପରିବେଷଣ କଲେ ଏଥିରେ ବା କିଛି ଯେଉଁ ତ୍ରୁଟି ରହିଛି, ଆମର କଥାରେ ମଧ୍ୟ କିଛି ଯେଉଁ ତ୍ରୁଟି ରହିଛି, ଏଇ ତ୍ରୁଟିକୁ ଭଗବାନଙ୍କ ନାମ ମାଧ୍ୟମରେ ଏବଂ ଏଇ ନାମ ମାଧ୍ୟମରେ ସ୍ୱର୍ଗତ ଆତ୍ମାଙ୍କର ଶାନ୍ତି ପାଇଁ ଏଇ ନାମଟି କରି ଆମ ତଟ ବିଶ୍ରାମ ଦେବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ଜୟ ଶ୍ରୀ ଭାଗବତ।